କଣ କହିବ
ଆଜ୍ଞା? ମୋ ନାଁ ଦିବାକର ମହାରଣା, 603 ନମ୍ବର ୱାର୍ଡର ଶୁକବିହାର। ଟିକେ ପାଣିର ସମସ୍ୟା ହଉଛି, ପାଣି ଆଜ୍ଞା ଠିକ ଟାଇମ୍ରେ ମିଳୁନି, କାମିକିଆ ଲୋକ ବହୁତ ହଇରାଣ ହଉଛି। ଥରେ ଟିଉବେଲ ହେଲେ ସେତେ ନାହିଁ, ପାଣି ଟିଉବେଲ ଖରାପ, ପାଣି ଆଣି ରୋଷେଇ କରି ଖାଇଲା ବେଳକୁ ବଡ ଇଏ ଲାଗୁଛି, ଲୁହାଳିଆ ବାସନା। ଆଉ ପାଣି ଟିକେ ଯଦି ପ୍ରକୃତ ଠିକ ମିଳେ ତ ଟିକେ ଭଲ ହୁଅନ୍ତା ଆଜ୍ଞା, କାମିକିଆ ଲୋକଙ୍କୁ ଆଉ।